ଆକାଶବାଣୀ ସମ୍ବାଦ ପଢୁଛନ୍ତି ଆଶୁତୋଷ ପତି। ମୁଖ୍ୟ ସମ୍ବାଦ, ବିଜେପି ବରିଷ୍ଠ ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କଂଗ୍ରେସ ନେତା ରାହୁଲ ଗାନ୍ଧି ଆଜି କେରଳରେ ନିର୍ବାଚନ ପ୍ରଚାର କାର୍ଯ୍ୟରେ ଯୋଗଦେବେ। ବିଜେପି ନେତା ଡକ୍ଟର ଜିତେନ୍ଦ୍ର ସିଂହ କହିଛନ୍ତି ସଶସ୍ତ ବାହିନୀକୁ ସନ୍ତାସବାଦୀ ଆକ୍ରମଣ ପାଇଁ ନିଷ୍ପଭି ନେଇପାରିବା ଲାଗି ସରକାର ଅନୁମତି ଦେଇଛନ୍ତି। କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାଡ୍ଗେ ନାଗପୁରରେ ଏକ ନିର୍ବାଚନୀ ସଭାରେ ଉଦ୍ବୋଧନ ଦେଇଛନ୍ତି। ଏବଂ ଆଇପିଏଲ୍ରେ ଆଜି ରାତି 7:30ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଓ ସନ୍ରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ମୁକାବିଲା ହେବ। ଚଳିତ ମାସ 26 ତାରିଖରେ ଦ୍ୱିତୀୟ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ କେରଳରେ ପ୍ରସ୍ତୁତି ଚାଲିଥିବାବେଳେ ଆଗାମୀ ଦିନରେ ପ୍ରମୁଖ ରାଜନୈତିକ ଦଳର ରାଷ୍ଟ୍ରୀୟ ନେତାମାନେ କେରଳ ଗସ୍ତ କରି ପ୍ରଚାରକୁ ଜୋରଦାର କରିଛନ୍ତି। ବିଜେପିର ବରିଷ୍ଠ ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତକାଲି ରାତିରେ କେରଳର କୋଚିରେ ବିଜେପି ପ୍ରଚାର ପାଇଁ ପହଞ୍ଚିଛନ୍ତି। ଆଜି ସକାଳେ ସେ ଏନ୍ଡିଏ ପ୍ରାର୍ଥୀ ଡକ୍ଟର ଟିଏନ୍ ସରସୁଙ୍କ ସମର୍ଥନରେ ଆଲାଥୁର ସଂରକ୍ଷିତ ନିର୍ବାଚନ ମଣ୍ଡଳୀ ଅଧୀନ ଚେରୁଭାଟାନୀରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରିବେ। ଏହାପରେ ସେ ଅଟିଙ୍ଗଲ ଅଭିମୁଖେ ଯାତ୍ରା କରି କଟାକଡ଼ାରେ ଏକ ଜନସମାବେଶକୁ ସମ୍ବୋଧିତ କରିବେ। ସେଠାରେ ବିଜେପି ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଭି ମୁରଲୀଧରଙ୍କୁ ଦଳୀୟ ପ୍ରାର୍ଥୀ ଭାବେ ପ୍ରାର୍ଥୀ କରିଛି। ଅପରାହ୍ନ ସୁଦ୍ଧା ମୋଦି କୋଚି ଫେରି ନୂଆଦିଲ୍ଲୀ ଅଭିମୁଖେ ଯାତ୍ରା କରିବେ। ଆସନ୍ତା ଗୁରୁବାର ଦିନ କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂ ମଧ୍ୟ ଏନ୍ଡିଏ ପ୍ରଚାର ପାଇଁ କେରଳରେ ପହଞ୍ଚବାର କାର୍ଯ୍ୟକ୍ରମ ରହିଛି। ବରିଷ୍ଠ କଂଗ୍ରେସ ନେତା ତଥା ୱାୟାନାଡ ଲୋକସଭା ନିର୍ବାଚନ ମଣ୍ଡଳୀର ପ୍ରାର୍ଥୀ ରାହୁଲ ଗାନ୍ଧି ଆଜି ଏବଂ ଆସନ୍ତାକାଲି ଏହି ନିର୍ବାଚନ ମଣ୍ଡଳୀରେ ପ୍ରଚାର କରିବେ। କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ଆସନ୍ତା 20 ତାରିଖରେ ଏବଂ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧି 22 ତାରିଖରେ କେରଳରେ ପ୍ରଚାର କରିବେ। ସିପିଆଇଏମ୍ ସାଧାରଣ ସମ୍ପାଦକ ସୀତାରାମ ୟେଚୁରୀ ଆଜି କସରଗୋଡ଼ ଏବଂ କନୁର ନିର୍ବାଚନ ମଣ୍ଡଳୀରେ ପ୍ରଚାର କରିବେ। କେରଳର ପଲିଟ୍ ବ୍ୟୁରୋ ସଦସ୍ୟ ପ୍ରକାଶ କରତ ଏବଂ ସିପିଆଇ ସାଧାରଣ ସମ୍ପାଦକ ଡି ରାଜା ମଧ୍ୟ ଆଉ ଦିନେ ଦୁଇଦିନ ମଧ୍ୟରେ ଏଲ୍ଡିଏଫ୍ ପ୍ରଚାର ବୈଠକରେ ଯୋଗଦେବେ। କେନ୍ଦ୍ରମନ୍ତ୍ରୀ ତଥା ଉଦ୍ଧମପୁର ଡୋଡା କାଠୁଆ ଲୋକସଭା ନିର୍ବାଚନ ମଣ୍ଡଳୀର ବିଜେପି ପ୍ରାର୍ଥୀ ଡକ୍ଟର ଜିତେନ୍ଦ୍ର ସିଂ କହିଛନ୍ତି ସରକାର ସଶସ୍ତ ବାହିନୀକୁ ସନ୍ତାସବାଦୀ ଆକ୍ରମଣ ପାଇଁ ଦୃଢ଼ ନିଷ୍ପଭି ନେଇପାରିବେ ବୋଲି ଅନୁମତି ଦେଇଥିବାରୁ ତାହା ସେନାର ମନୋବଳ ବଢ଼ାଇବା ସହିତ ଦେଶର ସମୃଦ୍ଧି ଲାଗି ସହାୟକ ହୋଇଛି। ଗତକାଲି କାଠୁଆ ଜିଲ୍ଲାର ଅନ୍ତର୍ଜାତୀୟ ସୀମାର ବିଭିନ୍ନ ସ୍ଥାନରେ ଏକାଧିକ ସାଧାରଣ ସଭାକୁ ସମ୍ବୋଧିତ କରି ଡକ୍ଟର ସିଂ କହିଛନ୍ତି କାଶ୍ମୀର ଉପତ୍ୟକାରେ ଗୋଟିଏ ବି ପଥରମାଡ଼ ଘଟଣା ଘଟୁନଥିବାବେଳେ ଅନ୍ତର୍ଜାତୀୟ ସୀମାରେ ଲୋକମାନେ ନିଜ ଘରୁ ପଳାୟନ କରି ପଞ୍ଚାୟତ ଘରେ ଆଶ୍ରୟ ନେଇଛନ୍ତି, କେତେବେଳେ ସ୍କୁଲ କୋଠାରେ ତ କେତେବେଳେ ସମ୍ପର୍କୀୟଙ୍କ ଘରେ ରହିଛନ୍ତି। ସେ କହିଛନ୍ତି ସୀମାରେ ପ୍ରତ୍ୟେକ ଘରେ ଫ୍ୟାମିଲି ବଙ୍କର ନିର୍ମାଣ କରି ମୋଦି ସରକାର ଏହି ସମସ୍ୟାର ସମାଧାନ କରିଛନ୍ତି, ଯେଉଁଥିରେ ଏକ ବଖରା ବିଶିଷ୍ଟ ଫ୍ଲାଟ୍ ଭଳି ସୁବିଧା ରହିଛି। କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାଡ୍ଗେ ବିଜେପିକୁ ସମାଲୋଚନା କରିଛନ୍ତି। ବିଜେପି ଦୁର୍ନୀତି ପାଇଁ କଂଗ୍ରେସକୁ ଦାୟୀ କରୁଥିବାବେଳେ ଦୁର୍ନୀତି ଅଭିଯୋଗର ସମ୍ମୁଖୀନ ହୋଇଥିବା 23 ଜଣ ପୂର୍ବତନ ସଦସ୍ୟଙ୍କୁ ଦଳ ସ୍ୱୀକାର କରିଥିବା ସେ କହିଛନ୍ତି। ଗତକାଲି ନାଗପୁରର ଗୋଲିବର ଛକରେ ଏକ ପ୍ରଚାର ସଭାକୁ ସମ୍ବୋଧିତ କରି ସେ କହିଛନ୍ତି ବିଜେପି ଏବଂ ଏହାର ନେତାମାନେ ଭାରତବାସୀଙ୍କୁ ମିଥ୍ୟା ପ୍ରତିଶ୍ରତି ଦେଇଛନ୍ତି। ବଜାରରେ ଚାକିରି ନାହିଁ, ଜିଡିପି ଦର ହ୍ରାସ ପାଉଛି ଏବଂ ବିଜେପି ପ୍ରତିଶ୍ରତି ଅନୁଯାୟୀ ସ୍ୱିସ୍ ବ୍ୟାଙ୍କରୁ କଳାଧନ ଫେରାଇ ଆଣିନାହିଁ। ଗରିବ ଲୋକଙ୍କୁ ପର୍ଯ୍ୟାପ୍ତ ଘର ଯୋଗାଇ ଦିଆଯାଉ ନଥିବାବେଳେ ତ୍ରୁଟିପୂର୍ଣ୍ଣ କୃଷିନୀତି ପାଇଁ ସେ ବିଜେପିକୁ ସମାଲୋଚନା କରିଛନ୍ତି। ଏଥର ଲୋକମାନେ ମିଥ୍ୟା ପ୍ରତିଶ୍ରତିରେ ପଡ଼ିବେ ନାହିଁ ଏବଂ ଚଳିତ ନିର୍ବାଚନରେ ଭାରତୀୟ ମେଣ୍ଟକୁ ଭୋଟ୍ ଦେବେ ବୋଲି ଶ୍ରୀ ଖଡ୍ଗେ ଆଶା ବ୍ୟକ୍ତ କରିଛନ୍ତି। ଅପରାହ୍ନରେ ଶ୍ରୀ ଖଡ୍ଗେ ଦୀକ୍ଷାଭୂମିକୁ ଯାଇ ଡକ୍ଟର ବିଆର୍ ଆମ୍ବେଦକରଙ୍କ ଜୟନ୍ତୀ ଅବସରରେ ତାଙ୍କର ଅସ୍ତ୍ର କଳାସକୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ସେ କହିଥିଲେ ଡକ୍ଟର ଆମ୍ବେଦକର ଲୋକମାନଙ୍କୁ ଶିଖିବା, ସଂଗଠିତ କରିବା ଏବଂ ସଂଘର୍ଷ କରିବାକୁ କହିଥିଲେ। ଏହା କେବଳ ସମ୍ଭିଧାନ ମାଧ୍ୟମରେ ହାସଲ କରାଯାଇପାରିବ, ସେଥିପାଇଁ ତାଙ୍କ ଦଳ ସମ୍ଭିଧାନକୁ ସୁଦୃଢ଼ କରିବା ପାଇଁ ଲଢ଼େଇ କରୁଛି, ଯାହାଦ୍ୱାରା ଲୋକଙ୍କ ଅଧିକାରକୁ ଅଧିକ ଶକ୍ତି ମିଳିପାରିବ ବୋଲି ଶ୍ରୀ ଖାଡ୍ଗେ କହିଛନ୍ତି। ନିର୍ବାଚନରେ ଭୋଟରଙ୍କ ଅଂଶଗ୍ରହଣ ବୃଦ୍ଧି କରିବା ଉଦ୍ଦେଶ୍ୟରେ ମହାରାଷ୍ଟ୍ର ରାଜ୍ୟପାଳ ରମେଶ ବୈଶ ଗତକାଲି ମୁମ୍ବାଇରେ ଏକ ଭୋଟର ସଚେତନତା ଦସ୍ତଖତ ଅଭିଯାନରେ ଅଂଶଗ୍ରହଣ କରିଛନ୍ତି। ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲାରେ ଲୋକସଭା ନିର୍ବାଚନ ପାଇଁ ଉଭୟ ନୂଆ ଭୋଟର ପଞ୍ଜିକରଣ ଓ ମତଦାନ ପ୍ରତିଶତ ବୃଦ୍ଧି ପାଇଁ ସିଷ୍ଟମେଟିକ୍ ଭୋଟର ଏଜୁକେସନ୍ ଆଣ୍ଡ ଇଲେକ୍ଟୋରାଲ୍ ପାର୍ଟିସିପେସନ୍ କମିଟି ଗଠନ କରାଯାଇଛି। ଭାରତରତ୍ନ ଡକ୍ଟର ବାବାସାହେବ ଆମ୍ବେଦକରଙ୍କ ଜୟନ୍ତୀ ଅବସରରେ ମୁମ୍ବାଇ ସହର ଜିଲ୍ଲା କାର୍ଯ୍ୟାଳୟ ପକ୍ଷରୁ ମୁମ୍ବାଇର ଦାଦର ଅଞ୍ଚଳର ଚୈତ୍ୟଭୂମିଠାରେ ଏହି ଅଭିଯାନର ଆୟୋଜନ କରାଯାଇଥିଲା। ରାଜ୍ୟପାଳ ଚୈତ୍ୟଭୂମି ସ୍କାରକରେ ଥିବା ଡକ୍ଟର ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ଏହି ଅବସରରେ ବୁଦ୍ଧ ବନ୍ଦନା ସହ ପବିତ୍ର ଚୈତ୍ୟଭୂମିରେ ଭୀମଜ୍ୟୋତିକୁ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଆଗାମୀ ନିର୍ବାଚନରେ 37 ଜଣ ସତ୍ତାୟୁ ମତଦାତା ସେମାନଙ୍କର ମତାଧିକାର ସାବ୍ୟସ୍ତ କରିବାକୁ ଥିବାବେଳେ ଜାମ୍ମୁ କାଶ୍ମୀରର ଡୋଡା ଜିଲ୍ଲା ଏ କ୍ଷେତ୍ରରେ ଇତିହାସ ସୃଷ୍ଟି କରିବ। ସେହି ଜିଲ୍ଲାରେ 100 ବର୍ଷରୁ ଉର୍ଦ୍ଧ 37 ଜଣ ମତଦାତା ରହିଛନ୍ତି ଓ ଆସନ୍ତା ନିର୍ବାଚନରେ ସେମାନେ ଭୋଟ୍ ଦେବାକୁ ପ୍ରସ୍ତୁତ ଅଛନ୍ତି। ଜିଲ୍ଲା ନିର୍ବାଚନ ଅଧିକାରୀ ସେମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରିଛି। ସେମାନେ ଭୋଟ୍ ଗ୍ରହଣ କେନ୍ଦ୍ରକୁ ଆସିବା ପାଇଁ ପାଲିଙ୍କିର ବ୍ୟବସ୍ଥା ହୋଇଛି। ଭାରତର ନିର୍ବାଚନ ଆୟୋଗଙ୍କ ପକ୍ଷରୁ ବୟୋଜ୍ୟେଷ୍ଠ ଲୋକମାନଙ୍କ ପାଇଁ ଘରୁ ମତଦାନ କରିବାର ବ୍ୟବସ୍ଥା ରହିଥିଲେ ମଧ୍ୟ ସେହି ମତଦାତାମାନେ ମତଦାନ କେନ୍ଦ୍ରକୁ ଯାଇ ଭୋଟ୍ ଦେବାକୁ ଆଗ୍ରହ ପ୍ରକାଶ କରିଛନ୍ତି। ସେଠାରେ ଚଳିତ ମାସ 19 ତାରିଖରେ ଭୋଟ୍ ଗ୍ରହଣ କରାଯିବ। ପ୍ରଥମ ପର୍ଯ୍ୟାୟରେ ଉଦ୍ଧମପୁର ଡୋଡା ଲୋକସଭା ନିର୍ବାଚନ ମଣ୍ଡଳୀ ପାଇଁ ଭୋଟ୍ ଗ୍ରହଣ ହେବ। ସେଠାରେ ବର୍ତ୍ତମାନର ବିଜେପି ଲୋକସଭା ସାଂସଦ ଡକ୍ଟର ଜିତେନ୍ଦ୍ର ସିଂ ଏବଂ ପୂର୍ବରୁ ଦୁଇଥର ସାଂସଦ ଭାବେ ନିର୍ବାଚିତ ହୋଇଥିବା କଂଗ୍ରେସ ପ୍ରାର୍ଥୀ ଚୌଧୁରୀ ଲାଲ ସିଂଙ୍କ ମଧ୍ୟରେ ଦୁଇମୁଖୀ ପ୍ରତିଦ୍ୱନ୍ଦ୍ୱିତା ହେବ। ଉଭୟ ଦଳର ନିର୍ବାଚନୀ ପ୍ରଚାର ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଡିପିଏପିର ଅଧ୍ୟକ୍ଷ ଗୁଲାମ ନବୀ ଆଜାଦ ଏକ ସାଧାରଣ ସଭାରେ ଉଦ୍ବୋଧନ ଦେଇ ରାଜନୈତିକ ଦଳଗୁଡ଼ିକ ବିଶେଷକରି ସନ୍ଦେହଜନକ ଇତିହାସ ଥିବା ନେତାମାନେ ସାଧାରଣ ଲୋକଙ୍କୁ ବିଭ୍ରାନ୍ତ କରୁଥିବା କହିଛନ୍ତି। ଉଦ୍ଧମପୁର ଲୋକସଭା ଆସନରୁ ଦଳୀୟ ପ୍ରାର୍ଥୀ ଜିଏମ୍ ସୁରିଙ୍କ ପାଇଁ ପ୍ରଚାର କରିବା ସମୟରେ ଆଜାଦ ଏହି ଅଞ୍ଚଳ ପାଇଁ ରାଜନୈତିକ ଦଳଗୁଡ଼ିକର ଅବଦାନ ଉପରେ ପ୍ରଶ୍ନ ଉଠାଇଥିଲେ ଏବଂ ଅଭିଯୋଗ କରିବା ସହ ସେମାନେ ଲୋକମାନଙ୍କୁ ଶୋଷଣ କରିଥିବା କହିଥିଲେ। ଶ୍ରୀ ଆଜାଦ କହିଛନ୍ତି ବିଭାଜନ ସୃଷ୍ଟି କରିବାକୁ ଚେଷ୍ଟା ସତ୍ତ୍ୱେ ଭୋଟରମାନେ ପୂର୍ବରୁ ଏଭଳି କୌଶଳକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଆଗାମୀ ନିର୍ବାଚନରେ ଚେନାବ ଉପତ୍ୟକାର ଜନତା ପୁଣି ଥରେ ଏହି ରାଜନେତା ଏବଂ ସେମାନଙ୍କ ବିଭାଜନକାରୀ ରାଜନୀତିକୁ ପ୍ରତ୍ୟାଖ୍ୟାନ କରିବେ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି। ହରିଆଣାର ମୁଖ୍ୟ ନିର୍ବାଚନ ଅଧିକାରୀ ଅନୁରାଗ ଅଗ୍ରୱାଲ କହିଛନ୍ତି ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ସି ଭିଜିଲ୍ ଆପ୍ ଜରିଆରେ 1666 ଅଭିଯୋଗ ଆସିଛି। ସେଥିମଧ୍ୟରୁ 1383 ଅଭିଯୋଗର ନିୟମ ଅନୁଯାୟୀ ସମାଧାନ କରାଯାଇଛି। ଆମ୍ବାଲା ଜିଲ୍ଲାରେ 348, ଭିୱାନୀ ଜିଲ୍ଲାରେ 53, ଫରିଦାବାଦରେ 62, ଫତେହାବାଦରେ 64, ଗୁରୁଗ୍ରାମରେ 98, ହିସାରରେ 103, ଝଜରରେ 21 ଏବଂ ଯମୁନାନଗରରେ 52 ଅଭିଯୋଗ ହୋଇଛି। ଯେଉଁ ବ୍ୟକ୍ତି ଏବଂ ସଂସ୍ଥା ଆୟକର ରିଟର୍ଣ୍ଣ ଫାଇଲ୍ କରିବା ପାଇଁ ଯୋଗ୍ୟ ମାତ୍ର ରିଟର୍ଣ୍ଣ ଫାଇଲ୍ କରୁନାହାନ୍ତି ସେମାନଙ୍କୁ ରିଟର୍ଣ୍ଣ ଫାଇଲ୍ କରିବା ପାଇଁ କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ ସିବିଡିଟି ପକ୍ଷରୁ ପଦକ୍ଷେପ ନିଆଯାଉଛି। ଆୟକର ବିଭାଗର ସୂଚନା ଅନୁସାରେ ଦେଶରେ 1,52,00,000 ଲୋକଙ୍କୁ ଚିହ୍ନଟ କରାଯାଇଛି। ସେମାନେ ଯେପରି ଆୟକର ରିଟର୍ଣ୍ଣ ଦାଖଲ କରିବେ ସେଥିନିମନ୍ତେ ସିବିଡିଟି ପକ୍ଷରୁ ଆଜି ସୁଦ୍ଧା ଯୋଗାଯୋଗ କରିବା ପାଇଁ ଚେଷ୍ଟା ଚାଲିଛି। ସୂଚନାଯୋଗ୍ୟ 2022-23 ଆର୍ଥିକ ବର୍ଷରେ 8,90,00,000 ଟିକସଦାତାଙ୍କ ମଧ୍ୟରୁ 7,40,00,000 ଟିକସଦାତା ରିଟର୍ଣ୍ଣ ଫାଇଲ୍ କରିଥିଲେ। ଟିଡିଏସ୍ କଟୁଥିଲେ ମଧ୍ୟ 1,97,00,000 ଲୋକ ଆୟକର ରିଟର୍ଣ୍ଣ ଫାଇଲ୍ କରୁନଥିବା ଜଣାପଡ଼ିଛି। ମୁମ୍ବାଇର ୱାଙ୍ଖେଡ଼େ ଷ୍ଟାଡିୟମରେ ଗତକାଲି ଅନୁଷ୍ଠିତ ଏକ ମ୍ୟାଚ୍ରେ ଚେନ୍ନାଇ ସୁପର କିଙ୍ଗ୍ସ ମୁମ୍ବାଇ ଇଣ୍ଡିଆନ୍ସକୁ ହରାଇ ଦେଇଛି। ମୁମ୍ବାଇ ଇଣ୍ଡିଆନ୍ସ ଟସ୍ ଜିତି ଫିଲ୍ଡିଂ କରିବାକୁ ନିଷ୍ପଭି ନେଇଥିଲା। ଚେନ୍ନାଇ ସୁପର କିଙ୍ଗ୍ସର ଋତୁରାଜ ଗାଏକ୍ୱାଡ୍ ଓ ଶିବମ୍ ଦୁବେଙ୍କ ଆକ୍ରମଣାତ୍ମକ ଅର୍ଦ୍ଧଶତକ ବଳରେ ଦଳ 4 ୱିକେଟ୍ ହରାଇ 206 ରନ୍ କରିଥିଲା। ପରେ 207 ରନ୍ର ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ କରିଥିବା ମୁମ୍ବାଇ ଇଣ୍ଡିଆନ୍ସର ଓପନର ରୋହିତ ଶର୍ମା ଓ ଇଶାନ କିଶନ ପ୍ରଥମ 6 ଓଭରରେ 63 ରନ୍ କରିଥିଲେ। ରୋହିତ ଶର୍ମା 63 ବଲ୍ରୁ 105 ରନ୍ କରି ଅପରାଜିତ ରହିଥିଲେ ମଧ୍ୟ ଦଳ 6 ୱିକେଟ୍ରେ 186 ରନ୍ କରିପାରିଥିଲା। କାଲିର ମ୍ୟାଚ୍ ପରେ ଚେନ୍ନାଇ ଦଳ 6 ମ୍ୟାଚ୍ରୁ 4 ବିଜୟ ହାସଲ କରିଛି। ସେହିଭଳି ମୁମ୍ବାଇ ଦଳ 6 ମ୍ୟାଚ୍ରେ 2 ବିଜୟ ହାସଲ କରିଛି। ଗତକାଲି ଅନୁଷ୍ଠିତ ପ୍ରଥମ ମ୍ୟାଚ୍ରେ କୋଲକାତା ନାଇଟ୍ ରାଇଡର୍ସ ଲକ୍ଷ୍ନୌ ସୁପର ଜାଏଣ୍ଟସ୍କୁ 8 ୱିକେଟ୍ରେ ହରାଇ ଦେଇଥିଲା। 162 ରନ୍ର ବିଜୟ ଲକ୍ଷ୍ୟକୁ ପିଛା କରି କୋଲକାତା ଦଳ 15 ଓଭରରେ 4 ବଲ୍ରେ ଆବଶ୍ୟକ ରନ୍ ସଂଗ୍ରହ କରିନେଇଥିଲା। ଆଜି ରାତି 7:30 ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଓ ସନ୍ରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ମୁକାବିଲା ହେବ। ବିଜେପିର ବରିଷ୍ଠ ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କଂଗ୍ରେସ ନେତା ରାହୁଲ ଗାନ୍ଧି ଆଜି କେରଳରେ ନିର୍ବାଚନ ପ୍ରଚାର କାର୍ଯ୍ୟରେ ଯୋଗଦେବେ। ବିଜେପି ନେତା ଡକ୍ଟର ଜିତେନ୍ଦ୍ର ସିଂ କହିଛନ୍ତି ସଶସ୍ତ ବାହିନୀକୁ ସନ୍ତାସବାଦୀ ଆକ୍ରମଣ ପାଇଁ ନିଷ୍ପଭି ନେଇପାରିବା ଲାଗି ସରକାର ଅନୁମତି ଦେଇଛନ୍ତି। କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍ଗେ ନାଗପୁରରେ ଏକ ନିର୍ବାଚନୀ ସଭାରେ ଉଦ୍ବୋଧନ ଦେଇଛନ୍ତି ଏବଂ ଆଇପିଏଲ୍ରେ ଆଜି ରାତି 7:30 ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଓ ସନ୍ରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ମୁକାବିଲା ହେବ। ସମ୍ବାଦ ଶେଷ ହେଲା।